ପ୍ରଖ୍ୟାତ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ସ୍କୁଲ ଦିନର ସ୍ମୃତି। ଅଚିହ୍ନା ବାଟୋଇ ଅଜଣା ରାସ୍ତା। ମୋର ପ୍ରାଥମିକ ଶିକ୍ଷା ଆରମ୍ଭ ଆମ ଘରେ। ବାପା ମାଇନର ସ୍କୁଲ ଶିକ୍ଷକ, ତା ଛଡ଼ା ଗୃହ ଶିକ୍ଷକମାନେ ମଧ୍ୟ ନିଯୁକ୍ତି ପାଇଥିଲେ ଜଣକ ପରେ ଜଣେ। ଜଣେ ଗୃହ ଶିକ୍ଷକ ମୋତେ ଦିନେ ଭୋର ପାହାନ୍ତାରୁ ଉଠେଇ ଗାଁ ମୁଣ୍ଡ ଧାନ କ୍ଷେତ ଆଡ଼କୁ ନେଇଗଲେ। ପାହାନ୍ତା ପହରର ମାଛି ଅନ୍ଧାର, ନିଶୁନ ଦାଣ୍ଡ, କାଲୁଆ ଶୀତଦିନିଆ କୁହୁଡ଼ିଆ ଆବହାୱା ଭିତରକୁ ବଂଶୀଧର ସାର୍ଙ୍କ ହାତ ଧରି ପ୍ରବେଶ କରୁ କରୁ ମୋତେ ଲାଗିଲା ସେଇଟା ଆମ ଗାଁ ଦାଣ୍ଡ ନୁହେଁ, ଗୋଟାଏ ସମ୍ପୂର୍ଣ୍ଣ ଅଚିହ୍ନା ଦେଶ। ଏଇ ଅଚିହ୍ନା ଦେଶରେ ଗୋଟେ ଅଜବ କାଣ୍ଡ ମୋତେ ସେଦିନ ରାତି ପାହାନ୍ତା ପହରରେ ଦେଖେଇଥିଲେ ବଂଶୀଧର ସାର୍। ତାହା ଥିଲା ମୋ ଜୀବନର ପ୍ରଥମ ବିସ୍ମୟ, ସୂର୍ଯ୍ୟୋଦୟ ଦର୍ଶନ। ଗାଁ ଗହୀର ବିଲର ଦିଗନ୍ତ ବ୍ୟାପୀ ଧାନ କ୍ଷେତର ଗୋଟେ ନିର୍ଦ୍ଦିଷ୍ଟ ସୀମାନ୍ତ ବିନ୍ଦୁରେ ଘଟିଗଲା ଏକ ବିରାଟ ବିସ୍ଫୋରଣ, ପରେ ପରେ ରଙ୍ଗର ରୋଷଣୀ। ଏଇ ଦେଖ ଦେଖ ଦେଖୁଛୁ, ବଂଶୀଧର ସାର୍ ଚିହ୍ନିଥିଲା ବେଳେ ମୋତେ କହିଲେ, ଏଇ ବାହାରିଲା ଆଗକୁ ଗୋଡ଼ଟିକି ଯେଉଁ ଘୋଡ଼ାଟା, ତାର ରଙ୍ଗ ବାଇଗଣୀ, ସେଇଟା ଏକ ନମ୍ବର ଘୋଡ଼ା ସୂର୍ଯ୍ୟଙ୍କ ରଥର। ତା ପଛକୁ ଅଛନ୍ତି ଦୁଇଟା ଘନ ନୀଳ ଆଉ ନୀଳ, ଦେଖୁଛୁ ତ ସେ ଦୁଇଟା ଘୋଡ଼ାଙ୍କୁ। ସୂର୍ଯ୍ୟଙ୍କ ରଥର ସପ୍ତାଶ୍ୱ ଓ ସପ୍ତରଙ୍ଗର ପରିଚୟ ସେଦିନ କରାଇଥିଲେ ମୋର 4-5 ବର୍ଷର ଶିଶୁ ଦୃଷ୍ଟି ସହିତ ବଂଶୀଧର ସାର୍। କିନ୍ତୁ ମୋର ଶିଶୁ ମନ ବଂଶୀଧର ସାର୍ଙ୍କ କଥା ବା ତାଙ୍କ ଉପସ୍ଥିତି ବିଷୟରେ ମଧ୍ୟ ସଚେତନ ଥିଲା ଭଳି ମୋତେ ଏବେ ଲାଗେ ନା। ମୁଁ ସେତେବେଳେ କ'ଣ ଦେଖୁଥିଲି ବା ଅନୁଭବ କରୁଥିଲି ସେ କଥା ଏବେ ବି ଭାବିପାରୁନାହିଁ, କିନ୍ତୁ ତାହା ଥିଲା ମୋ ପାଇଁ ସର୍ପଯାନରେ ବସି ଯାତ୍ରା କରିବାର ପ୍ରଥମ ଅଭିଜ୍ଞତା ମୋ ଜୀବନରେ। ବଂଶୀଧର ସାର୍ ମୋ କୁଣ୍ଡଳିନୀ ଜାଗ୍ରତ କରିଦେଇଥିଲେ ଅଜାଣତରେ ବା ଜାଣତରେ, ପରେ ଜାଣିଲି ମୋର ଶିକ୍ଷକ ପିତା ବଂଶୀ ସାର୍ଙ୍କୁ ଗୃହ ଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲେ ଠିକ୍, କିନ୍ତୁ ଏହି ଶିକ୍ଷା ପ୍ରଦାନ ପାଇଁ ପ୍ରକୃତି ପର୍ଯ୍ୟବେକ୍ଷଣ ନିମନ୍ତେ। ଭଲ ମେଧାବୀ ଛାତ୍ରଟିଏ ବୋଲି ଶିକ୍ଷକମାନେ ନିଶ୍ଚୟ ଭାବିଥିଲେ ମୋତେ। ମାଇନର ବୃତ୍ତି ପରୀକ୍ଷା ଦେଇସାରି ଆଡ଼ମିସନ ଟେଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନାଁ ଲେଖାଇଥାଏ ମୁଁ ସ୍କୁଲରେ। ଷାଣ୍ମାସିକ ପରୀକ୍ଷାରେ ମଧ୍ୟ ଶ୍ରେଣୀରେ ପ୍ରଥମ ସ୍ଥାନ ମିଳିଗଲା ମୋତେ। କିନ୍ତୁ ସ୍କୁଲ ଛୁଟି ପରେ ପ୍ରତିଦିନ ସାଙ୍ଗମେଳରେ ସନ୍ସାଇନ୍ ପଡ଼ିଆରେ ଫୁଟବଲ ଖେଳିବାକୁ ଯିବା ବାଟରେ କାଠଯୋଡ଼ି ନଈବନ୍ଧ ଉପରେ ଠିଆ ହୋଇ ନଈକୁ ଚାହିଁବା ଭିତରେ ଦିନେ ଦିନେ ମୁଁ ଖେଳ କଥା ପୁରା ପାସରିଯାଏ। ବଢ଼ିଦିନେ ନଈଟା ଦିଶେ ସମୁଦ୍ର ପରି ବିସ୍ତୀର୍ଣ୍ଣ ଆଉ ରହସ୍ୟମୟ। ଖରାଦିନେ ସେଇ ନଈ ପାଲଟିଯାଏ ଧୂ ଧୂ ଜଳୁଥିବା ବାଲିର ମରୁଭୂମି। କ୍ରମଶଃ ଛୁଟି ପରେ ମୋର ବେଶୀ ବେଶୀ ସମୟ କଟିଲା ଏକା ଏକା ଏଇ ନଈ କୂଳେ। ସାଙ୍ଗମେଳରେ ସନ୍ସାଇନ୍ ପଡ଼ିଆରେ ଗୋଟାଏ ଫୁଟବଲ ପିଛା ହୋ ହୋ ହୋଇ ଘଣ୍ଟା ଘଣ୍ଟା ଧରି ଗୋଲ୍ପୋଷ୍ଟ ଧାଇଁବା ଅପେକ୍ଷା ଏଇ ରହସ୍ୟମୟ ନଈଟାର ଗତିବିଧିକୁ ଲକ୍ଷ୍ୟ କରିବା ମୋ ପାଇଁ ଆହୁରି ଆକର୍ଷଣୀୟ ଏକ ଖେଳରେ ପରିଣତ ହେଲା। ଦିନେ ଖଣ୍ଡିଏ ସାଇକେଲ ଧରି ମୁଁ ଚାଲିଲି ସ୍କୁଲ ହଷ୍ଟେଲରୁ ନଈକୂଳ ରାସ୍ତାରେ ପୁରୀଘାଟ ପର୍ଯ୍ୟନ୍ତ। ପ୍ରତିବର୍ଷ ଦଶହରାକୁ ଏଇଠି ଏଇ ନଦୀଘାଟରେ କଟକ ସହରର ବିଭିନ୍ନ ବଜାର ସାହି ଇତ୍ୟାଦିର ଛକ ଜାଗାରେ ମେଢ଼ରେ ବସି ପୂଜା ପାଉଥିବା ମୃଣ୍ମୟୀ ଦୁର୍ଗାଦେବୀମାନେ ବିସର୍ଜନ ପରେ ପାଣିରେ ପଡ଼ୁଥିବା ଯୋଗୁଁ ଏ ଘାଟର ଅନ୍ୟ ନାଁ ହେଲା ଦେବୀଗଡ଼ା। ସେଇ ଦେବୀଗଡ଼ାରେ ନଈବାଲିକୁ ଓହ୍ଲାଇବା ପାଇଁ ପ୍ରତିବର୍ଷ ଖରାଦିନେ ତିଆରି ହୁଏ ଗୋଟେ ଗଡ଼ାଣି ରାସ୍ତା। ଏ ଗଡ଼ାଣିରେ ବନ୍ଧ ଉପରୁ ତଳକୁ ଗଡ଼ିଗଲେ ନଦୀ ଶଯ୍ୟାର ବିସ୍ତୀର୍ଣ୍ଣ ବାଲୁକା ରାଶି ଛଡ଼ା ଆଉ ତେଣିକି ରାସ୍ତା ନଥାଏ ସାଇକେଲ ଚକ ଗଡ଼ିବା ପାଇଁ ଆଗକୁ ଆଗକୁ। ସେଇ ଦେବୀଗଡ଼ାରେ ମୁଁ ସେଦିନ ମୋ ବାପାଙ୍କ ସାଇକେଲରେ ବସି ଗଡ଼ିଗଲି ବନ୍ଧ ତଳ ପର୍ଯ୍ୟନ୍ତ। ତାପରେ ତଳୁ ଆଖି ଉଠେଇ ନଈ ଆରପାରିକି ଚାହିଁ ଦେଖିଲି ଆଗରେ ମାଇଲ ମାଇଲ ଧରି ଖାଲି ବାଲି। ବହୁ ଦୂରରେ ଚକ୍ରବାଳରେ ଅନ୍ୟ ଏକ ଜଗତର ବୃକ୍ଷବହୁଳ ଇଲାକା ଦୃଶ୍ୟମାନ ହେଉଥାଏ। ମରୁଭୂମି ଭିତରେ ମରୁଦ୍ୟାନଟିଏ ପରି କେବଳ। ସେ ମରୁଦ୍ୟାନର ଲୋଭ ସମ୍ବରଣ କରିବା ସେତେବେଳେ ମୋ ପାଇଁ ଥିଲା ଏକ ତୃଷାର୍ତ୍ତ ମରୁପଥିକର ତୃଷା ସମ୍ବରଣ ପରି ଚରମ ବ୍ୟାକୁଳତାର ତାଡ଼ନା। ବାଲି ଉପରେ ସାଇକେଲଟାକୁ ଗୋଟାଏ ଓଟ ବୋଲି ଭାବି ନେବା ଓ ତା ପିଠିରେ ସୱାର ହୋଇ ମରୁଭୂମି ଅତିକ୍ରମ କରିବା ଏକ ବୃଥା ପ୍ରୟାସ ଜାଣିଥିଲି ମୁଁ। ତେଣୁ ସାଇକେଲଟାକୁ ବାଲିରେ ଠେଲି ଠେଲି ପାଦରେ ଚାଲିବା ଛଡ଼ା ଏ କ୍ଷେତ୍ରରେ ଅନ୍ୟ ଉପାୟ ନାହିଁ ଜାଣି ମଧ୍ୟ ଆଗକୁ ଚାଲିଲି ମୁଁ। କିନ୍ତୁ ଖୁବ୍ ଅଳ୍ପ ସମୟ ଭିତରେ ମୋ ଦେହରୁ ଶକ୍ତି କମିଆସିଲା। ଏତିକି ବେଳେ ପଛରୁ ଆସୁଥିବା କେହି ଜଣେ ଅଚିହ୍ନା ବାଟୋଇ ମୋତେ ଦେଖିଲା ଆଉ ବାଲି ସାଙ୍ଗରେ ଯୁଦ୍ଧରତ 12 ବର୍ଷର ଗୋଟାଏ ସାଇକେଲ ଚଢ଼ାଳି ପିଲାକୁ ସେଭଳି କିଙ୍କର୍ତ୍ତବ୍ୟ ବିମୂଢ଼ ଅବସ୍ଥାରେ ଠିଆ ହୋଇପଡ଼ିଥିବା ଦେଖି ସହାନୁଭୂତି ସୂଚକ ସ୍ୱରରେ ପଚାରିଲା, କୁଆଡ଼େ ବାହାରିଛୁ ବାବୁ? ଏମିତି କ'ଣ ଏ ବାଲି ପାରି ହୋଇପାରିବୁ ସାଇକେଲଟା ସାଙ୍ଗରେ ଧରି? ବାଲିରେ ସାଇକେଲ ଠେଲିବା ଉପାୟ ନ ଶିଖି ବାହାରିଛୁ ନଈ ସେପାରିକି? ସାଧାରଣ ଗାଉଁଲି ଲୋକ ଜଣେ, ବୋଧହୁଏ ନଈ ସେପାରି ଗାଁର ଲୋକ, ମୋର ଦୁର୍ଦ୍ଦଶା ଦେଖି ହସିଦେଲା। କିନ୍ତୁ ଉପାୟଟି ମଧ୍ୟ ବତେଇଦେଲା, କହିଲା, ଏଇ ଦେଖ ସେଠି, ତୋ ପୂର୍ବରୁ କେହି ଜଣେ ଯାଉଛି ଏ ବାଟେ ସାଇକେଲ ନେଇ ଏ ବାଲିରେ, ତା ସାଇକେଲର ଗୁଳା ପଡ଼ିଛି ସେଠି, ଦେଖୁଛୁ ତ, ସେଇ ଗୁଳା ବାଟଟି ଧର, ଚକ ଗଡ଼ିଯିବ ଗୁଳାରେ, ସର୍ ସର୍। ଏତେ ଝାଳନାଳ ହୋଇ ଠେଲୁଛୁ କାହିଁକି ଗାଡ଼ିଟାକୁ? ଆଖି ମିଳି ଦେଖିଲି, ସତକୁ ସତ ଗୋଟାଏ ସାଇକେଲ ଗୁଳା ଏଥର ଦିଶିଲା ଖରାରେ ଝଲଝଲ ହେଉଥିବା ନଈବାଲି ଉପରେ। କେହି ଜଣେ ନିଶ୍ଚୟ ମୋ ପୂର୍ବରୁ ସେହି ନଈବାଲି ପାରି ହୋଇଛି ସାଇକେଲଟିଏ ସାଙ୍ଗରେ ନେଇ, ପୁଣି ସେ ମଧ୍ୟ ପାଇଥିବ ତା ପୂର୍ବର କେହି ଜଣେ ଅଜଣା ଯାତ୍ରୀର ସାଇକେଲ ଚକରୁ ସୃଷ୍ଟ ଗୁଳାଟିଏ। ତେବେ କିଏ ପ୍ରଥମ ଯାତ୍ରୀ ଯାହା ପାଇଁ ଏ ଶୁଖିଲା ତାତିଲା ନଈବାଲିରେ ସାଇକେଲ ଠେଲିବା ପାଇଁ ଆଦୌ ନଥିଲା କୌଣସି ଗୁଳା ରାସ୍ତା? ଏପରି ଭାବୁ ଭାବୁ ମୁଁ ମୋ ସାଇକେଲଟାକୁ ପକାଇ ଦେଇଥାଏ ଗୁଳାରେ। ତାପରେ ବାଲିରେ ସାଇକେଲ ଠେଲିବା ଆଉ ସେତେ କଷ୍ଟସାଧ୍ୟ କାମ ନଥିଲା। କେତେ ଘଣ୍ଟା ପରେ କାଠଯୋଡ଼ି ଓ କୁଆଖାଇ ଦୁଇ ନଦୀର ମିଳିତ ବାଲୁକା ଶଯ୍ୟା ପାରି ହୋଇ ମୁଁ ପହଞ୍ଚିଲି ନଈ ସେପାରି ଅତଡ଼ି ତଳେ। ଉପରକୁ ଅନେଇ ଦେଖିଲି ବଡ଼ ବଡ଼ ଗଛମାନେ ଠିଆ ହୋଇଛନ୍ତି ବନ୍ଧ ଉପରେ। ବହୁ ଇପ୍ସିତ ସେ ସ୍ଥାନ ଯାହାକୁ ମରୁଦ୍ୟାନ ବୋଲି ଭାବୁଥିଲି ମୁଁ କଟକର ଦେବୀଗଢ଼ା ଘାଟରେ। ସେଇଠିକି ପହଞ୍ଚିବା ପାଇଁ ଏଥର ଗଡ଼ା ଉପରକୁ ଉଠିବାକୁ ହେବ ମୋତେ। ନଈ ବନ୍ଧ ଉପରେ ପହଞ୍ଚି ଦେଖିଲି ଛୋଟ ଛୋଟ ଦୋକାନ ଚାଳିଆ କେତୋଟି। ପଚାରି ଜାଣିଲି ଏ ଜାଗାଟା ନାଁ ହେଉଛି ମୁଣ୍ଡ ମୁହାଣ। କଟକର କାଠଯୋଡ଼ି କୂଳ ଆମ ସ୍କୁଲ ପାଖ କିଲ୍ଟର କଚେରୀର ଠିକ୍ ନଈ ଆରପଟ ମୁଣ୍ଡ ମୁହାଣରେ ପହଞ୍ଚି ମୁଁ ଥରେ ଭଲ କରି ଚାହିଁଲି ସେଠୁ ନଈ ପାରି ସେପାରିକି ଯେଉଁଠି ଅବସ୍ଥିତ ଆମର ସ୍କୁଲ ରେଭେନ୍ସା କଲେଜିଏଟ୍ ସ୍କୁଲ। ସେତେବେଳକୁ ସୂର୍ଯ୍ୟ ପ୍ରାୟ ମୁଣ୍ଡ ଉପରେ। ସକାଳୁ ବାହାରି ଆସିଥିଲି ମୁଁ ହଷ୍ଟେଲରୁ। ସୁପରିଟେଣ୍ଡେଣ୍ଟଙ୍କୁ ନ କହି ହଷ୍ଟେଲରେ ଦୀର୍ଘ ସମୟ ଅନୁପସ୍ଥିତ ରହିବା ଥିଲା ସେକାଳେ ଗଭୀରତ ଅପରାଧ। ତା ଛଡ଼ା ଛୁଟି ଦିନ ହୋଇଥିଲେ ହୁଏତ ଅଲଗା ପ୍ରକାର ଦିଶିଥାନ୍ତା କଥାଟା। କିନ୍ତୁ ଆଜି ଯେ ସ୍କୁଲ ଖୋଲା ଅଛି, ଅଥଚ ମୁଁ ଠିଆ ହୋଇଛି ମୁଣ୍ଡ ମୁହାଣରେ, ନଦୀର ଠିକ୍ ବିପରୀତ ପାର୍ଶ୍ୱରେ ଠିଆ ହୋଇ ସ୍କୁଲକୁ ଖୋଜୁଛି ମୁଁ। ପାଖ ଚା ଦୋକାନରେ ବସି ଗିଲାସେ ଚା ପିଉ ପିଉ ମୋ କାନରେ ବାଜିଲା ଲୋକମାନଙ୍କର ଗପସପ। ବାଙ୍କି ରାସ୍ତାରେ କେଉଁଠି କେଜାଣି ବାଘ ମାତିଛି ବୋଲି ସେମାନେ କଥାବାର୍ତ୍ତା ହେଉଥିଲେ। ଚା ପିଇସାରି ଦୋକାନୀକୁ ପଇସା ଦେଲାବେଳେ ପଚାରିଲି, ବାଙ୍କି ରାସ୍ତାଟା କେଉଁ ପଟ ମଉସା? ଲୋକଟି ନିର୍ବିକାର ଭାବରେ ମୋ ମୁହଁକୁ ଅନାଇ ବାଙ୍କି ଯିବା ପାଇଁ ରାସ୍ତାଟାକୁ ମୋତେ ସଂକ୍ଷେପରେ ବତେଇଦେଲା। ପରେ ପରେ ସାଇକେଲ ଚଢ଼ି ମୁଁ ଚାଲିଲି ବାଙ୍କି ରାସ୍ତାରେ। ଅତିଶୀଘ୍ର ଗାଁ ଗଣ୍ଡାର କ୍ଷେତବାଡ଼ି ଚାଳ ଛପର ଘରର ଦୃଶ୍ୟ ଆଖିରୁ ଉଭେଇଗଲା। ଆରମ୍ଭ ହେଲା ନିସ୍ତବ୍ଧ ବୃକ୍ଷମାନଙ୍କର ସାନ୍ଦ୍ରତା, କ୍ରମଶଃ ମଧ୍ୟାହ୍ନରେ ନିର୍ଜନତାର ସହଚର ଝିଙ୍କାରୀମାନଙ୍କ ରାବ କାନକୁ ନିଶା ଗର୍ଜନ ଭଳି ମନେ ହେଲା। ତାରି ଭିତରେ ରାସ୍ତା ଦୁଇକଡ଼ରେ କାନ୍ଥ ଭଳି ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଥିବା ଆରଣ୍ୟକ ବୃକ୍ଷମାନଙ୍କର ନିସ୍ତବ୍ଧ କଥୋପକଥନ ଆସ୍ତେ ଆସ୍ତେ ବୋଧଗମ୍ୟ ହେବାକୁ ଲାଗିଲା। ସେଭଳି ନିଘଞ୍ଚ ଅରଣ୍ୟ ମୁଁ ପୂର୍ବେ କେବେ ଦେଖିନଥିଲି। ତା ନାଁ ପରେ ଜାଣିଲି ପ୍ରସିଦ୍ଧ ଚନ୍ଦକାରଣ୍ୟ, ଯେଉଁଥିରେ ବାଘ ଭାଲୁ ହାତୀ ଗୟଳ ମୃଗ ଶସା ପ୍ରଭୃତି ପ୍ରାଣୀମାନେ ପ୍ରାଗୈତିହାସିକ କାଳରୁ 1945 ପରମାଣୁ ଯୁଗର ଆରମ୍ଭ କାଳ ପର୍ଯ୍ୟନ୍ତ ମଧ୍ୟ ବାସ କରି ଆସୁଥିଲେ ପୁରାଣର ଖାଣ୍ଡବ ବନର ଅଧିବାସୀମାନଙ୍କ ପରି ନିର୍ଭୟରେ। 12 ବର୍ଷର ସ୍କୁଲ ପିଲା ଏହି ଗଭୀର ଚନ୍ଦକା ଅରଣ୍ୟରେ ଏକା ଏକା ସାଇକେଲ ଚଳାଇ କଟକରୁ ମୁଣ୍ଡ ମୁହାଣ ଦେଇ ବାଙ୍କି ରାସ୍ତାରେ କେଉଁ ଲକ୍ଷ୍ୟ ବା ଉଦ୍ଦେଶ୍ୟରେ ସେଦିନ ଏହି ଅଭିଯାନଟି ଚଳାଇଥିଲା, ଏ ପ୍ରଶ୍ନର ଉତ୍ତର ଏବେ ମୁଁ ପାଏ ନା। କିନ୍ତୁ ବଂଶୀଧର ସାର୍, ମୋ ଭିତରେ ସୂର୍ଯ୍ୟର ରଙ୍ଗ, ଆକାଶର ବିସ୍ତୃତି ଇତ୍ୟାଦିକୁ ନେଇ ଯେଉଁ ବିସ୍ମୟର ଜାଗରଣ କରାଇ ଦେଇଥିଲେ, ଦିନେ ପାହାନ୍ତା ପହରର ଏକ ନିଶ୍ଚିତ ବ୍ରାହ୍ମ ମୁହୂର୍ତ୍ତରେ ସେହି ବିସ୍ମୟର କୁଣ୍ଡଳିନୀ ଛାତ୍ର ଜୀବନରେ ସର୍ବାଧିକ ଆଚ୍ଛନ୍ନ କରି ରଖିଥିଲା ମୋତେ। ମୋର ପ୍ରିୟ ଶିକ୍ଷକ କଲଜେଟ୍ ସ୍କୁଲର ଶ୍ରୀଯୁକ୍ତ ନିରଞ୍ଜନ ମହାପାତ୍ର କହନ୍ତି, ଶାନ୍ତନୁ ମାତ୍ର 2 ବର୍ଷ ସ୍କୁଲରେ ପଢ଼ି ମାଟ୍ରିକ ପାସ୍ କରିଗଲା ପ୍ରଥମ ଶ୍ରେଣୀରେ। 4 ବର୍ଷରୁ 2 ବର୍ଷ ସେ ସ୍କୁଲରେ ଅନୁପସ୍ଥିତ, ମଝିରେ ମଝିରେ କୁଆଡ଼େ ପଳେଇଯାଏ କେଜାଣି। ଥରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ବୈଦ୍ୟନାଥ ତ୍ରିପାଠୀ ତା ନାଁରେ ପୁଲିସରେ ହୁଲିଆ ଜାରି କରିଥିଲେ ମଧ୍ୟ, କିନ୍ତୁ ସେ ତା ମନକୁ ମନ ଫେରିଲା। କୁଆଡ଼େ ଯାଇଥିଲୁ ପଚାରିଲେ କହେ, ମାଆଙ୍କ ପାଖକୁ। କିନ୍ତୁ ସମସ୍ତେ ଜାଣନ୍ତି ତା ମା ମରିଯାଇଛନ୍ତି 1000 ବର୍ଷ ପୂର୍ବରୁ। ପାଗଳଟା।